ନମସ୍କାର, ମୋ ନାଁ ପୁଷ୍ପଲତା ସାହୁ, ମାଇଗିଣିଆ ଭୋଇ ସାହି, ୱାର୍ଡ ନମ୍ବର 49ରୁ କହୁଛି। ଅନଲାଇନ୍ ଦୁର୍ବ୍ୟବହାର ପାଇଁ କୌଣସି ପ୍ରକାର ବାହାନା ଚଳିବ ନାହିଁ। ଆଜିକାଲି ଅନଲାଇନ୍ରେ ବିଭିନ୍ନ ପ୍ରକାର ଦୁର୍ବ୍ୟବହାର କରାଯାଉଛି, ଯାହାକି ମହିଳା ଓ ଝିଅଙ୍କୁ ମାନସିକ ଭାବେ ଦୁର୍ବଳ କରିଦେଉଛି। ଏହା ସହ ଅନଲାଇନ୍ରେ ଫେକ୍ ଆଇଡିରୁ ଧମକ, ଅପମାନଜନକ ମେସେଜ, ଫଟୋ ମିସ୍ୟୁଜ୍ ଇତ୍ୟାଦି ଲୋକଙ୍କୁ ମାନସିକ ଆଘାତ ଦେଇଥାଏ। ସବୁଠାରୁ ବଡ଼ ଚିନ୍ତାଜନକ କଥା ହେଉଛି, ଛୋଟ ପିଲାମାନେ ମୋବାଇଲରେ ଅଜାଣତରେ ଖରାପ ଓ ଅନୁଚିତ ଭିଡ଼ିଓ ଦେଖି ମାନସିକ ଭାବେ ଭ୍ରଷ୍ଟ ହେଉଛନ୍ତି, ଯାହା ତାଙ୍କର ଚିନ୍ତାଧାରା ଓ ବ୍ୟବହାରକୁ ଖରାପ ପ୍ରଭାବିତ କରେ। ଆଜିର ସମାଜର ଗଭୀର ସମସ୍ୟା ହେଉଛି ହିଂସା, ଘରୋଇ ହିଂସାର ଅନେକ ସ୍ୱାମୀର ସ୍ତ୍ରୀ ପ୍ରତି ଅତ୍ୟାଚାର, ବାକ୍ ବିବାଦ ଶିଶୁମାନଙ୍କ ପ୍ରତି ଭବିଷ୍ୟତକୁ ପ୍ରଭାବିତ କରେ। ସର୍ବସାଧାରଣ ସ୍ଥାନରେ ମଧ୍ୟ ଅନେକ ଲୋକ ଝିଅ ମହିଳାଙ୍କୁ ଖରାପ ନଜରରେ ଦେଖିବା, ଖରାପ କଥା କହିବା ଓ ଅସୁବିଧା ସୃଷ୍ଟି କରିଥାନ୍ତି। ଏସବୁ ମଧ୍ୟ ହିଂସାର ରୂପ। ସମାଜକୁ ସୁରକ୍ଷିତ ଓ ସମ୍ମାନପୂର୍ଣ୍ଣ କରିବା ପାଇଁ ହିଂସାର ପ୍ରତିଟି ରୂପକୁ ନାଁ କହିବା, ସଚେତନ ହେବା, ଏପରି ଅନ୍ୟାୟ ଦେଖିଲେ ଚୁପ୍ ନ ରହିବା ଆବଶ୍ୟକ। ସେଥିପାଇଁ ଆସନ୍ତୁ ଆଜି ଆମେ ଶପଥ ନେବା, ଅନଲାଇନ୍ ଦ୍ୱାରା ହେଉଥିବା ଦୁର୍ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ମହିଳା ଓ ଝିଅମାନଙ୍କୁ ଏହା ଉପରେ ଶିକ୍ଷା ଦେବା। ଧନ୍ୟବାଦ।